ଯୋହନ ଷୋହଳ ଅଧ୍ୟାୟ।
ମୁଁ ତୁମ୍ଭକୁ ଏହିସବୁ କଥା କହିଛି ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରିନପାରନ୍ତି। ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜ ଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଦ୍ଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି, କାରଣ ସେମାନେ ପରମ ପିତାଙ୍କୁ ଜାଣିନାହାନ୍ତି ଓ ସେମାନେ ମତେ ମଧ୍ୟ ଜାଣିନାହାନ୍ତି। ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହୁଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି। ମୁଁ ତୁମ୍ଭମାନଙ୍କ ସହିତ ଥିବାବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହିନଥିଲି। ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଚାରୁନାହଁ, ତୁମ୍ଭେ କେଉଁଆଡ଼େ ଯାଉଛ? ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ, କାରଣ ମୁଁ ତୁମ୍ଭକୁ ଏସବୁ କହିଲି। କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଚାଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ, କାରଣ ମୁଁ ଚାଲିଗଲା ପରେ ମୁଁ ତୁମ୍ଭ ପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି, କିନ୍ତୁ ଯଦି ମୁଁ ନ ଯାଏ ତେବେ ସାହାଯ୍ୟକାରୀ ଆସିବେ ନାହିଁ। ସେ ଯେତେବେଳେ ଆସିବେ ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା, ବିଚାର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ। ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋଠାରେ ବିଶ୍ୱାସ କରନ୍ତି ନାହିଁ। ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମ ପିତାଙ୍କ ପାଖକୁ ଯାଉଛି, ତାପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ। ସେହି ସାହାଯ୍ୟକାରୀ ବିଚାରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଚାର ହୋଇସାରିଲାଣି। ମୋର ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି, କିନ୍ତୁ ସେତେ ମାତ୍ରାରେ ସେଗୁଡ଼ିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରିପାରିବ ନାହିଁ। କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଢ଼ାଇ ନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ, ସେ କେବଳ ଯାହା ଶୁଣିବେ ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ। ପବିତ୍ର ଆତ୍ମା ମୋ ପାଇଁ ଗୌରବ ଆଣିବେ। ସେ ମୋଠାରୁ ସମସ୍ତ ସତ୍ୟ ବିଷୟ ଗ୍ରହଣ କରି ତୁମକୁ କହିବେ। ଯାହା ପରମ ପିତାଙ୍କର ତାହା ସବୁକିଛି ମୋର, ସେଥିପାଇଁ ମୁଁ କହିଲି ପବିତ୍ର ଆତ୍ମା ମୋଠାରୁ ସବୁ ନେଇ ତୁମ୍ଭକୁ କହିବେ। ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ, ତାପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।
କେତେଜଣ ଶିଷ୍ୟ ପରସ୍ପରକୁ କହିଲେ,
ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ? ଅଳ୍ପ ସମୟ ପରେ ତୁମେ ମୋତେ ଦେଖିପାରିବ ନାହିଁ, ପୁଣି ଆଉ ଅଳ୍ପ କ୍ଷଣ ଉତ୍ତାରେ ତୁମେ ମୋତେ ଦେଖିପାରିବ? ପିତାଙ୍କ ନିକଟକୁ ଯିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝିପାରୁନାହୁଁ।
ଶିଷ୍ୟମାନେ ପଚାରିଲେ, ତାହାଙ୍କ କହିବା ଅନୁସାରେ
ସେହି ଅଳ୍ପ ସମୟର ଅର୍ଥ କ'ଣ? ସେପରି କ'ଣ କହୁଛନ୍ତି ଆମେ ବୁଝିପାରୁନାହୁଁ।
ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଚାରିବା ପାଇଁ ଇଚ୍ଛା କରୁଛନ୍ତି, ତେଣୁ ସେ ଶିଷ୍ୟମାନଙ୍କୁ କହିଲେ,
ମୋ କଥାର ଅର୍ଥ କ'ଣ ତାହା ତୁମ୍ଭେ ପରସ୍ପରକୁ ପଚାରୁଛ। ମୁଁ କହିଲି ଅଳ୍ପ କ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖିପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିପାରିବ। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ। ଯେତେବେଳେ ଜଣେ ସ୍ତ୍ରୀ ଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ ସେ ଯନ୍ତ୍ରଣା ଭୋଗ କରେ, କାରଣ ତାର ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତାର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହୋଇଥିବା କାରଣରୁ ସେ ଏବେ ଖୁସି ଅନୁଭବ କରେ। ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ, କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସି ହେବ। କେହି ତୁମ୍ଭର ଆନନ୍ଦ ନେଇଯିବ ନାହିଁ। ସେହିଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ ନାମରେ ତୁମ୍ଭେ ଯାହା ପରମ ପିତାଙ୍କୁ ମାଗିବ ସେ ତାହା ଦେବେ। ଏ ପର୍ଯ୍ୟନ୍ତ ତୁମ୍ଭେ ମୋ ନାମରେ କିଛି ମାଗିନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ। ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି, କିନ୍ତୁ ସମୟ ଆସୁଛି ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ, ମୁଁ ତୁମ୍ଭକୁ ପରମ ପିତାଙ୍କ ବିଷୟରେ ସରଳ ଭାଷାରେ କହିବି। ତୁମ୍ଭେ ସେହିଦିନ ପରମ ପିତାଙ୍କୁ ମୋ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମ ପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। ପରମ ପିତା ତୁମ୍ଭକୁ ପ୍ରେମ କରନ୍ତି, ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କ ଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। ମୁଁ ଏହି ଜଗତକୁ ପରମ ପିତାଙ୍କ ଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।
ଯୀଶୁଙ୍କର ଶିଷ୍ୟମାନେ କହିଲେ,
ତୁମ୍ଭେ ବର୍ତ୍ତମାନ ଆମ୍ଭଙ୍କୁ ସ୍ପଷ୍ଟ ଭାବରେ କହୁଛ, ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁନାହୁଁ। ଆମ୍ଭେ ବର୍ତ୍ତମାନ ଦେଖିପାରୁଛୁ ଯେ ତୁମେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତାର ପ୍ରଶ୍ନ ପଚାରିବା ପୂର୍ବରୁ ଉତ୍ତର କହିପାର, ଏହାଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କ ଠାରୁ ଆସିଛ।
ଯୀଶୁ କହିଲେ,
ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ। ଶୁଣ, ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନ ଭିନ୍ନ ହୋଇଯିବ। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନ ଭିନ୍ନ ହୋଇ ଚାଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ିଦେବ, ମୁଁ ଏକୁଟିଆ ଥିବି, କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମ ପିତା ସବୁବେଳେ ମୋ ସହିତ ଅଛନ୍ତି। ମୋଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏ ସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ, କିନ୍ତୁ ସାହସୀ ହୁଅ, ମୁଁ ଜଗତକୁ ଜୟ କରିଛି।